ଦ୍ୱିତୀୟ ସାମୁଏଲ ଏଗାର ପର୍ବ ଏଥୁତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବାବେଳେ ଦାଉଦ ଜୋଆବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ। ତହିଁରେ ସେମାନେ ଓମନ ସନ୍ତାନମାନଙ୍କୁ ସଂହାର କରି ରବାନଗର ଅବରୋଧ କଲେ, ମାତ୍ର ଦାଉଦ ଜେରୁସାଲମରେ ରହିଲେ। ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ, ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବାର ଦେଖିଲେ। ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା, ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, ସେ କ'ଣ ଇଲିଆମର କନ୍ୟା ହିତ୍ୟ ଉରିୟର ଭାର୍ଯ୍ୟା ବେତସବା ନୁହେଁ? ତହୁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ ଦାଉଦ ତାହା ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀ ଋତୁସ୍ନାନ କରିଥିଲା। ଏଉତାରେ ସେ ଆପଣା ଗୃହକୁ ଫେରିଗଲା। ଏଥିଉତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି। ତହୁ ଦାଉଦ ଜୋଆବ ନିକଟକୁ ଲୋକ ପଠାଇ କହିଲେ, ହିତ୍ୟ ଉରିୟକୁ ମୋ ନିକଟକୁ ପଠାଇ ଦିଅ। ତହିଁରେ ଜୋଆବ ଉରିୟକୁ ଦାଉଦଙ୍କ ନିକଟକୁ ପଠାଇ ଦେଲା। ତେଣୁ ଉରିୟ ଉପସ୍ଥିତ ହୁଅନ୍ତେ ଦାଉଦ ତାହାକୁ ଜୋଆବର କୁଶଳ ବାର୍ତ୍ତା ଓ ଲୋକମାନଙ୍କର କୁଶଳ ବାର୍ତ୍ତା ଓ ଯୁଦ୍ଧର କୁଶଳ ବାର୍ତ୍ତା ପଚାରିଲେ। ପୁଣି ଦାଉଦ ଉରିୟକୁ କହିଲେ, ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର। ତହିଁରେ ଉରିୟ ରାଜଗୃହରୁ ବାହାରିଗଲା, ପୁଣି ତା ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା। ମାତ୍ର ଉରିୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ। ଏଥିରେ ଉରିୟ ଆପଣା ଗୃହକୁ ଯାଇନାହିଁ। ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ। ଦାଉଦ ଉରିୟକୁ କହିଲେ, ତୁମ୍ଭେ କ'ଣ ଯାତ୍ରାରୁ ଆସିନାହଁ? ଆପଣା ଗୃହକୁ କାହିଁକି ଗଲ ନାହିଁ? ତେବେ ଉରିୟ ଦାଉଦଙ୍କୁ କହିଲା, ସିନ୍ଦୁକ ଓ ଇସ୍ରାଏଲ ଓ ଜିହୁଦା ପତ୍ର କୁଟୀରରେ ଅଛନ୍ତି, ଓ ମୋ ପ୍ରଭୁ ଜୋଆବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରି ଅଛନ୍ତି। ତେବେ ମୁଁ କ'ଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏ କଥା କରିବି ନାହିଁ। ଏଥିରେ ଦାଉଦ ଉରିୟକୁ କହିଲେ, ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି। ତହୁଁ ଉରିୟ ସେଦିନ ଓ ପରଦିନ ଜେରୁସାଲମରେ ରହିଲା। ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନ ପାନ କଲା। ପୁଣି ଦାଉଦ ତାହାକୁ ମାତାଳ କରାଇଲେ, ତଥାପି ସେ ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ। ଏଣୁ ଦାଉଦ ସକାଳେ ଜୋଆବ ନିକଟକୁ ପତ୍ର ଲେଖି ଉରିୟ ହାତରେ ତାହା ପଠାଇଲେ। ପତ୍ରରେ ସେ ଏହା ଲେଖିଥିଲେ, ଯଥା ଯେପରି ଉରିୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମୟରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ। ପୁଣି ଜୋଆବ ନଗର ନିରୀକ୍ଷଣ କରିବାବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି ଏହା ଜାଣି ସେ ଉରିୟକୁ ସେଠାରେ ନିଯୁକ୍ତ କଲା। ଏଉତାରେ ନଗରର ଲୋକମାନେ ବାହାରେ ଯାଇ ଜୋଆବ ସଙ୍ଗେ ଯୁଦ୍ଧ କଲେ। ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ମଲେ ଓ ହିତ୍ୟ ଉରିୟ ମଧ୍ୟ ମଲା। ତେବେ ଜୋଆବ ବାର୍ତ୍ତାବାହକଙ୍କୁ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା। ପୁଣି ତାହାଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ ଯଦି ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କ'ଣ ତୁମ୍ଭେମାନେ ଜାଣିଲ ନାହିଁ? ଜିରୁ ବେସତର ପୁତ୍ର ଅବିମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପରପଟ ପକାନ୍ତେ, ସେ କ'ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ? ତେବେ ତୁମ୍ଭେ କହିବ, ଆପଣଙ୍କ ଦାସ ହିତ୍ୟ ଉରିୟ ମଧ୍ୟ ମରିଅଛି। ତହିଁରେ ସେହି ଦୂତ ପ୍ରସ୍ଥାନ କରି ଜୋଆବ ଜହି ପାଇଁ ତାହାକୁ ପଠାଇଥିଲା ସେହିସବୁ ଦାଉଦଙ୍କୁ ଯାଇ ଜଣାଇଲା। ସେହି ଦୂତ ଦାଉଦଙ୍କୁ କହିଲା, ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁ ଆମ୍ଭେମାନେ ଦ୍ୱାର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି କରି ଗଲୁ। ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣମାନଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ, ତହୁ ମହାରାଜାଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ୟ ଉରିୟ ମଧ୍ୟ ମଲା। ସେତେବେଳେ ଦାଉଦ ସେହି ଦୂତକୁ କହିଲେ, ତୁମ୍ଭେ ଜୋଆବକୁ ଏପରି କହିବ, ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ ସେପରି ଅନ୍ୟକୁ ଗ୍ରାସ କରନ୍ତେ, ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର, ଏହି ରୂପେ ତୁମ୍ଭେ ତାହାକୁ ସାହସିକ କର। ଏଉତ୍ତାରେ ଉରିୟର ଭାର୍ଯ୍ୟା ଆପଣା ସ୍ୱାମୀ ଉରିୟର ମୃତ୍ୟୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା। ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ। ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ସେ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।